ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟରେ ଚାରୋଟି ପର୍ଯ୍ୟାୟରେ ମୋଟ 21ଟି ଲୋକସଭା ଏବଂ 147ଟି ବିଧାନସଭା ଆସନ ପାଇଁ ନିଆଯାଇଥିବା ଭୋଟ୍ର ଆଜି ଗଣତି କରାଯିବ। ସକାଳ 8ଟାରୁ ଗଣତି ଆରମ୍ଭ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ଭୋଟ୍ ଗଣତି ପାଇଁ 17ଟି କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ ଗୋଟିଏ କେନ୍ଦ୍ରରେ ପ୍ରଥମେ ପୋଷ୍ଟାଲ ବାଲଟ ଗଣନା କରାଯିବ। ମୋଟ 3,599 ଗଣତି ଟେବୁଲ୍ର ବ୍ୟବସ୍ଥା ହୋଇଛି। ମତଗଣନା ବ୍ୟବସ୍ଥାର ତଦାରଖ ପାଇଁ 124 ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଗଣତିର ଧାରାକୁ ଶ୍ରୋତାଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଭୋଟ୍ ଗଣତି ସମ୍ପର୍କିତ ସ୍ୱତନ୍ତ୍ର ସମ୍ଭାଦ ପ୍ରସାରଣର ବ୍ୟବସ୍ଥା ମଧ୍ୟ କରାଯାଇଛି। ପୂର୍ବାହ୍ନ 10ଟା, 11ଟା, ମଧ୍ୟାହ୍ନ 12ଟା, ଅପରାହ୍ନ 4ଟା, 4:55 ଏବଂ ରାତି 8ଟାରେ ଏହି ସ୍ୱତନ୍ତ୍ର ସମ୍ଭାଦ ପରିବେଷଣ କରାଯିବ। ବିଭିନ୍ନ ଜିଲ୍ଲାରେ ଆଜିର ଭୋଟ୍ ଗଣତି ନେଇ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ଆମର ହସ୍ତଗତ ହୋଇଛି। ଭୋଟ୍ ଗଣତି କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଗଞ୍ଜାମ ଜିଲ୍ଲା ପୁଲିସ୍ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗଣତି କେନ୍ଦ୍ରକୁ ବିନା ଅନୁମତିରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ରାୟଗଡ଼ାଠାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି ପୁଲିସ୍ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଥିଲା। ବିଭିନ୍ନ ସମ୍ଭେଦନଶୀଳ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଭୋଟ୍ ଗଣତି କେନ୍ଦ୍ର ଅଞ୍ଚଳରେ 144 ଧାରା ଜାରି କରାଯାଇଛି ବୋଲି ଜିଲ୍ଲା ଏସ୍ପି ସୂଚନା ଦେଇଛନ୍ତି। ସେହିଭଳି କୋରାପୁଟ ଜିଲ୍ଲାରେ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ କହିଛନ୍ତି, ଗଣତିକୁ ସ୍ୱଚ୍ଛ ଏବଂ ଅବାଧ ଭାବେ ସମ୍ପନ୍ନ କରିବା ଲାଗି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଭୋଟ୍ ଗଣତି ପାଇଁ 14ଟି ଟେବୁଲ୍ର ବ୍ୟବସ୍ଥା ହୋଇଛି। ଜିଲ୍ଲାପାଳ କହିଛନ୍ତି, ପୋଷ୍ଟାଲ ବାଲଟ ଗଣତି ପାଇଁ 4ଟି ଟେବୁଲ୍ର ବ୍ୟବସ୍ଥା କରାଯାଇଛି। ନବରଙ୍ଗପୁରରେ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ପୋଷ୍ଟାଲ ବାଲଟ ଗଣତି ପାଇଁ 15ଟି ଏବଂ ଇଭିଏମ୍ ଗଣନା ପାଇଁ 88ଟି ଟେବୁଲ୍ର ବ୍ୟବସ୍ଥା ହୋଇଛି। ସେହିଭଳି ଢେଙ୍କାନାଳଠାରେ ମଧ୍ୟ ଭୋଟ୍ ଗଣତି ପାଇଁ 10ଟି ଲେଖାଏଁ ଟେବୁଲ୍ର ବ୍ୟବସ୍ଥା କରାଯାଇଛି। କୌଣସି ବିଜ୍ଞାପନ ପ୍ରକାଶ କିମ୍ବା ପ୍ରସାରଣ ପୂର୍ବରୁ ଏଣିକି ବିଜ୍ଞାପନଦାତା ଅଥବା ବିଜ୍ଞାପନ ସଂସ୍ଥା ସ୍ୱଘୋଷଣା ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ। ସମସ୍ତ ନୂଆ ବିଜ୍ଞାପନ ପାଇଁ ଏହି ପ୍ରମାଣପତ୍ର ଦାଖଲ କରିବାକୁ ଆସନ୍ତା 18 ତାରିଖ ଧାର୍ଯ୍ୟ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ପ୍ରସାରଣ ସେବା ପୋର୍ଟାଲ୍ ଆରମ୍ଭ କରାଯାଇଛି। ଆଜିଠାରୁ ଆସନ୍ତା 18 ତାରିଖ ମଧ୍ୟରେ ଏହି ପୋର୍ଟାଲ୍ ମାଧ୍ୟମରେ ସ୍ୱଘୋଷଣା ପ୍ରମାଣପତ୍ର ଦାଖଲ କରିପାରିବେ। ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା 30ରେ ପହଞ୍ଚିଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସୁଦ୍ଧା 147ଟି ଅଂଶୁଘାତଜନିତ ମୃତ୍ୟୁ ହୋଇଥିବାର ଅଭିଯୋଗ ହସ୍ତଗତ ହୋଇଥିଲା। ସେଥିମଧ୍ୟରୁ 50ଟି ଅଭିଯୋଗର ତଦନ୍ତ ଶେଷ ହୋଇଛି। ସେଥିରୁ 30 ଜଣଙ୍କର ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ସ୍ୱଷ୍ଟ ହୋଇଛି। ଅନ୍ୟ ଅଭିଯୋଗଗୁଡ଼ିକର ତଦନ୍ତ କାର୍ଯ୍ୟ ଜାରି ରହିଛି ବୋଲି ଏସ୍ଆର୍ସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣକୂଳ ଗ୍ରାମରେ ନିର୍ବାଚନୀ ହିଂସା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗତକାଲି ଆଉ 3 ଜଣଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ 14 ଜଣଙ୍କୁ ଗିରଫ କରାଯାଇଥିଲା। ଗଞ୍ଜାମର ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ହିଂସାକାଣ୍ଡ ଘଟଣାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଥିଲା। ସୂଚନାଯୋଗ୍ୟ, ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଦ୍ୱାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବାର ପ୍ରିଲିମିନାରୀ ପରୀକ୍ଷା ଆସନ୍ତା 16 ତାରିଖ ଦିନ ଅନୁଷ୍ଠିତ ହେବ। ଏହାର ସପ୍ତାହେ ପୂର୍ବରୁ ୟୁପିଏସ୍ସିର ୱେବ୍ସାଇଟ୍ରେ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ଏହି ୱେବ୍ସାଇଟ୍ରୁ ପରୀକ୍ଷାର୍ଥୀ ତାଙ୍କର ପ୍ରବେଶପତ୍ର କାର୍ଡକୁ ଡାଉନ୍ଲୋଡ୍ କରିପାରିବେ ବୋଲି ୟୁପିଏସ୍ସି କହିଛି। ଚଳିତ ବର୍ଷ 1056 ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। 2024-25 ଶିକ୍ଷାବର୍ଷ ପାଇଁ ଏନ୍ସିଆର୍ଟିର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ବିଭିନ୍ନ ପାଠ୍ୟକ୍ରମ ପାଇଁ ମିଳିତ ପ୍ରବେଶିକା ପରୀକ୍ଷା ଆଗାମୀ 16 ତାରିଖରେ ଅନୁଷ୍ଠିତ ହେବ। ଭୁବନେଶ୍ୱର, ଭୋପାଳ, ଆଜମେର, ମହୀଶୂର ଏବଂ ଶିଲଂରେ ନାମଲେଖା ପାଇଁ ଏହି ପରୀକ୍ଷା କରାଯିବ। ଚଳିତ ବର୍ଷ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆଜି ହେଉଛି ଆବେଦନପତ୍ର ଦାଖଲର ଶେଷ ତାରିଖ। ତେବେ ପରୀକ୍ଷା ସମ୍ପର୍କିତ ଅଧିକ ତଥ୍ୟ ଜାଣିବା ପାଇଁ ଇଚ୍ଛୁକ ପରୀକ୍ଷାର୍ଥୀ www.cee.wncert.gov.in/ରେ ଲଗ୍ଇନ୍ କରିପାରିବେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 4-5 ଦିନ ମଧ୍ୟରେ ଓଡ଼ିଶା ସ୍ୱର୍ଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିପାଇଁ ପାଗ ଅନୁକୂଳ ରହିଥିବା ଜଣାପଡ଼ିଛି। ତେବେ ଗତକାଲି ରାଜ୍ୟର କେତେକ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ହୋଇଥିଲା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଭୋଟ୍ ଗଣତି ସଂକ୍ରାନ୍ତ ସ୍ୱତନ୍ତ୍ର ବୁଲେଟିନ୍ ପ୍ରସାରଣ ହେବ ସକାଳ 10ଟାରେ।